ପୂର୍ବରୁ ତୁମେ ଶୁଣିଛ କେମିତି ଆଦମ ଏବଂ ହବା ଈଶ୍ୱରଙ୍କର ଅବାଧ୍ୟ ହେଲେ, ତେଣୁ ଈଶ୍ୱର ସେମାନଙ୍କୁ ଏଦନ ବଗିଚାରୁ ବାହାର କରିଦେଲେ। କିନ୍ତୁ ଈଶ୍ୱର ସେହି ସମୟରେ ପ୍ରତିଜ୍ଞା କରିଥିଲେ ଯେ ମଣିଷମାନେ ପୁଣି ଯେପରି ଈଶ୍ୱରଙ୍କ ନିକଟକୁ ଫେରିଆସିବେ, ସେଥିପାଇଁ ସେ ଗୋଟିଏ ଉପାୟ ପ୍ରସ୍ତୁତ କରିବେ, ଆଉ ଈଶ୍ୱର ତାହା ସଫଳ କଲେ। ମରିୟମ ନାମରେ ଜଣେ କୁମାରୀ ଝିଅ ଥିଲେ, ଜୋସେଫ ନାମରେ ଜଣେ ଲୋକଙ୍କ ସହିତ ତାଙ୍କର ବିବାହ ନିର୍ବନ୍ଧ ହୋଇଥିଲା। କିନ୍ତୁ ବିବାହ ପୂର୍ବରୁ ସ୍ୱର୍ଗରୁ ଜଣେ ଦୂତ ମରିୟମଙ୍କ ନିକଟକୁ ଆସି କହିଲେ, ମରିୟମ, ତୁମେ ପବିତ୍ର ଆତ୍ମାଙ୍କ ଦ୍ୱାରା ଗର୍ଭବତୀ ହେବ ଏବଂ ଏକ ପୁତ୍ର ସନ୍ତାନ ପ୍ରସବ କରିବ, ଏବଂ ସେହି ସନ୍ତାନ ମନୁଷ୍ୟ ଜାତିକୁ ଈଶ୍ୱରଙ୍କ ନିକଟକୁ ଫେରିଯିବାର ପଥ ପ୍ରସ୍ତୁତ କରିବେ। ତେଣୁ ଈଶ୍ୱର କହିଲେ, ଆଉ ପଶୁ ବଳିର ପ୍ରୟୋଜନ ହେବ ନାହିଁ, ମୋର ପୁତ୍ର ହିଁ ହେଉଛନ୍ତି ଉପଯୁକ୍ତ ବଳି। ଯଦି ମୋର ପୁତ୍ର ମଣିଷର ପାପ ପାଇଁ ନିଜକୁ ବଳି ଦେବେ, ତେବେ ମୁଁ ସନ୍ତୁଷ୍ଟ ହେବି।